ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର, ପଶ୍ଚିମବଙ୍ଗ ଓ ଆସାମରେ ଅନୁପ୍ରବେଶ ରୋକିବା ଲାଗି ଦୃଢ଼ ପଦକ୍ଷେପ ନେଉଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। 2025-26 ଆକଳନ ବର୍ଷ ନିମନ୍ତେ ଆୟକର ଦାଖଲ ସମୟସୀମା ଆଜି ରାତି 12 ଯାଏଁ ବୃଦ୍ଧି। ନୂଆଦିଲ୍ଲୀରେ ଆଜି ନିଶା ନିବାରଣ ଟାସ୍କଫୋର୍ସର ମୁଖ୍ୟମାନଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସ୍ୱଚ୍ଛ ଶକ୍ତି ଓ ଗତିଶୀଳତାକୁ ପ୍ରାଧାନ୍ୟ ଦେଇ ବିଶ୍ୱର ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଛି ଭାରତ। ଏବଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଶ୍ରୀଲଙ୍କା ଓ ୟୁଏଇ ବିଜୟୀ, ଆଜି ବାଂଲାଦେଶ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସରକାର ବିହାର, ପଶ୍ଚିମବଙ୍ଗ ଏବଂ ଆସାମରେ ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି ପ୍ରତିବଦ୍ଧ। ଗତକାଲି ବିହାରର ପୂର୍ଣ୍ଣିଆସ୍ଥିତ ସିସାବାଡ଼ିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମାଞ୍ଚଳ ଏବଂ ପୂର୍ବ ଭାରତରେ ବେଆଇନ ଅନୁପ୍ରବେଶକାରୀଙ୍କ ଯୋଗୁଁ ଜନସଂଖ୍ୟାରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଛି। ସେ ଏହି ବିଷୟ ଗତ ଅଗଷ୍ଟ 15 ଲାଲକିଲ୍ଲାରୁ କହିଥିବା ମନେ ପକାଇ ଦେଇଥିଲେ। ବେଆଇନ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ବିରୋଧୀ ମେଣ୍ଟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ବେଆଇନ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ ବିହାର ଗସ୍ତ ଅବସରରେ ଗତକାଲି 40,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନବନିର୍ମିତ ପୂର୍ଣ୍ଣିଆ ବିମାନ ବନ୍ଦର, ଭାଗଲପୁରରେ 2400 MW ବିଶିଷ୍ଟ ଶକ୍ତି ପ୍ରକଳ୍ପ, କୋଚି ମେସି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପ୍ରକଳ୍ପ ଓ ଅନେକଗୁଡ଼ିଏ ରେଳ ପ୍ରକଳ୍ପ ରହିଛି।
बिहार के विकास के लिए करीब 40,000 करोड़ रुपया की परियोजनाओं का लोकार्पण और शिलान्यास हुआ है। रेल, एयरपोर्ट, बिजली, पानी से जुड़ी परियोजनाएं सीमांचल के सपनों को पूरा करने का माध्यम बनेगी। आज यहाँ 40,000 से ज्यादा लाभार्थियों को पीएम आवास योजना के तहत पक्का घर भी मिला है। इन 40,000 परिवारों के जीवन में आज एक नई शुरुआत हुई है।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ଆକଳନ ବର୍ଷ 2025-26 ନିମନ୍ତେ ଆଜି ଗୋଟିଏ ଦିନ ପାଇଁ ଆୟକର ଦାଖଲ ସମୟସୀମା ବୃଦ୍ଧି କରିଛନ୍ତି। ଗତକାଲି ଏହାର ଶେଷ ତାରିଖ ଥିଲା। ଗୋଟିଏ ଦିନ ଅବଧି ବୃଦ୍ଧି ପାଇବା ନେଇ ଗତରାତିରେ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି, ଫଳରେ ଆଜି ରାତି 12 ପର୍ଯ୍ୟନ୍ତ ଆୟକର ଦାଖଲ କରାଯାଇପାରିବ। ପ୍ରଥମେ ଆୟକର ଦାଖଲର ସମୟସୀମା ଚଳିତ ବର୍ଷ ଜୁଲାଇ 31 ଥିବାବେଳେ ଏହାକୁ ସେପ୍ଟେମ୍ବର 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସୂଚନା ଅନୁଯାୟୀ 2025-26 ଆକଳନ ବର୍ଷ ଲାଗି 7 କୋଟିରୁ ଅଧିକ ଆୟକର ଦାଖଲ ହୋଇଥିବା ବିଭାଗ କହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶା ନିବାରଣ ଟାସ୍କଫୋର୍ସର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ଦ୍ୱିତୀୟ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଶାମୁକ୍ତ ଭାରତ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ମିଳିତ ସଂକଳ୍ପ, ସହଭାଗୀ ଦାୟିତ୍ୱ। ଏହି ଦୁଇଦିନିଆ ସମ୍ମିଳନୀରେ ଦେଶରେ ନିଶା କାରବାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଉପାୟ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯିବ। 2047 ସୁଦ୍ଧା ନିଶାମୁକ୍ତ ଭାରତ ଶୀର୍ଷକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ସମ୍ମିଳନୀରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷକ ଏବଂ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ଓ ସରକାରଙ୍କ ଦୃଢ଼ ନୀତି ଫଳରେ ଦେଶର କୃଷି କ୍ଷେତ୍ରରେ 3.7% ଅଭିବୃଦ୍ଧି ଘଟିଛି ଏବଂ ଏହା ବିଶ୍ୱରେ ସର୍ବାଧିକ। ଗତକାଲି ନୂଆଦିଲ୍ଲୀରେ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2025 ଉଦ୍ଘାଟନ କରି ଶ୍ରୀ ଚୌହାନ କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କୃଷି ଓ କୃଷକମାନଙ୍କ ବହୁବିଧ ଉନ୍ନତି ନିମନ୍ତେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଚୌହାନ କହିଛନ୍ତି, କୀଟନାଶକ, ସାର ଏବଂ ବିହନ କ୍ଷେତ୍ରରେ ଯେଉଁମାନେ କଳାବଜାରୀ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଗୋଟିଏ ଦେଶ, ଗୋଟିଏ କୃଷି ଏବଂ ଗୋଟିଏ ଗୋଷ୍ଠୀ। ନୂଆଦିଲ୍ଲୀରେ ଆଜିଠାରୁ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ର ମନ୍ କି ବାତ୍ ସମ୍ପର୍କିତ ଏକ ପ୍ରଦର୍ଶନୀର ଆୟୋଜନ କରୁଛି। ପ୍ରଫେସର ରିଚା କାମ୍ବୋଜଙ୍କ ଦିଗ୍ଦର୍ଶନରେ ଏହି ପ୍ରଦର୍ଶନୀରେ ବରିଷ୍ଠ ଚିତ୍ରଶିଳ୍ପୀ ମଞ୍ଜିତ ସିଂହ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଉପରେ ପର୍ଯ୍ୟବେସିତ ଚିତ୍ରକଳା ସ୍ଥାନ ପାଇବ। ଆସନ୍ତାକାଲିଠାରୁ 22 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଏହି ପ୍ରଦର୍ଶନୀ ଖୋଲା ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ଦେଶରେ ନବୀକରଣ ଏବଂ ସ୍ୱଚ୍ଛ ଶକ୍ତିରେ ସକାରାତ୍ମକ ପରିବର୍ତ୍ତନ କ୍ଷେତ୍ରରେ ମୋଦି ସରକାରଙ୍କ ଭୂମିକା ସମ୍ପର୍କରେ। ଗତ ଦଶନ୍ଧି ଧରି ଭାରତର ଶକ୍ତି କ୍ଷେତ୍ରଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଦ୍ରୁତ କ୍ଷମତା ଅଭିବୃଦ୍ଧି, ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ଏବଂ ସ୍ୱଚ୍ଛ ଓ ଆତ୍ମନିର୍ଭରଶୀଳ ଶକ୍ତି ଦ୍ୱାରା ପରିଚାଳିତ ଭବିଷ୍ୟତ ଆଡ଼କୁ ଭାରତ ଗତି କରୁଛି। ସ୍ୱଚ୍ଛ ଶକ୍ତି କେବଳ ଅଙ୍ଗାରକ ନିର୍ଗମନ କରୁନାହିଁ, ବରଂ ସବୁଜ ନିଯୁକ୍ତି ସୃଷ୍ଟି କରୁଛି। ଫଳରେ ଶକ୍ତି ଉପଲବ୍ଧତାରେ ଦେଶରେ ଉନ୍ନତି ହେବା ସହ ଭାରତ ଆଜି ଏ କ୍ଷେତ୍ରରେ ବିଶ୍ୱର ପ୍ରମୁଖ ଦେଶ ଭାବେ ଉଭା ହୋଇଛି। ଗତ ମାସରେ ଗୁଜରାଟର ହଂସଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରାଧାନ୍ୟ ଦେଇ ଭାରତ ବିଶ୍ୱରେ ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଥିବା କହିଥିଲେ।
ହାଇବ୍ରିଡ୍ ଇଭି ସେ ପଲ୍ୟୁସନ୍ ବି ଘଟେଗା ଆଉ ପୁରାନେ ଭେହିକଲ କୋ ଟ୍ରାନ୍ସଫର୍ମ କରନେ କା ବିକଳ୍ପ ବି ମିଲେଗା। ସାଥିଓ କ୍ଲିନ୍ ଏନର୍ଜି ଆଉ କ୍ଲିନ୍ ମୋବିଲିଟି ୟେ ହମାରା ଫ୍ୟୁଚର ହୈ। ଐସେ ହି ପ୍ରୟାସୋ ସେ ଭାରତ ତେଜୀ କେ ସାଥ କ୍ଲିନ୍ ଏନର୍ଜି ଆଉ କ୍ଲିନ୍ ମୋବିଲିଟି କା ଏକ ରିଲାଏବଲ୍ ସେଣ୍ଟର ବନେଗା।
2014 ମାର୍ଚ୍ଚରୁ 2025 ଜୁନ୍ ପର୍ଯ୍ୟନ୍ତ ଦେଶରେ ନବୀକରଣୀୟ ଶକ୍ତି କ୍ଷମତା 3 ଗୁଣ ବୃଦ୍ଧି ପାଇ 226.8 GW ପହଞ୍ଚିଛି। ନବୀକରଣୀୟ ଏବଂ ପରମାଣୁ ସମେତ ଅଣଜୀବାଶ୍ମ ଇନ୍ଧନ ଉତ୍ସଗୁଡ଼ିକ ଭାରତର ମୋଟ ବିଦ୍ୟୁତ୍ ଚାହିଦାର 49% ପୂରଣ କରିଥାନ୍ତି। ସୌରଶକ୍ତି ଉତ୍ପାଦନ 1,08,000 GW ବୃଦ୍ଧି ପାଇ ବିଶ୍ୱର ତୃତୀୟ ବୃହତ୍ ସୌରଶକ୍ତି ଉତ୍ପାଦନ କରି ଜାପାନକୁ ଅତିକ୍ରମ କରିଛି। ପିଏମ୍ କୁସୁମ ଯୋଜନାରେ ସୌର ପମ୍ପ ଚାଷୀମାନଙ୍କୁ ସଶକ୍ତ କରିଥିବା ବେଳେ ପିଏମ୍ ସୂର୍ଯ୍ୟଘର ଯୋଜନାରେ 1 କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଘର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା ସହ 30 GW ଆବାସିକ ସୌରଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସିଆନ୍ସି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ନାଗରିକମାନଙ୍କୁ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇବା ଲାଗି ଆହ୍ୱାନ ଦେଇଛନ୍ତି।
ଫାଇଦା ତ ଏସେ ହେ କି ବିଜୁଳି କି ହମାରି ବଚତ ହୁଇ କି ଜିତନେ ଲୋକ ହମସେ ମିଲତେ ହମାରେ ମିତ୍ର ୟାର ୟା କଲୋନୀ କେ ମେ ସବସେ କହତା ହୁ କି ଲଗାଇଏ ବହୁତ ଅଚ୍ଛି ଚିଜ ଆଉ କଇ ଲୋ ଲଗାଇବେ।
ପ୍ରତ୍ୟେକ ନୂଆ ସୌର ପ୍ୟାନେଲର ବ୍ୟବହାର ସହ ଭାରତ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ପାଇଁ ମାର୍ଗ ଉନ୍ମୁକ୍ତ କରୁଛି। କେରଳର ପାହାଡ଼ି ମନ୍ଦିର ସାବରିମାଳା ଆଜି ସନ୍ଧ୍ୟାରେ ଖୋଲାଯିବ। ଆସନ୍ତାକାଲି ଭୋର ସମୟରୁ ମାସିକ ପ୍ରାର୍ଥନା ବିଧି ଆରମ୍ଭ ହେବ। 6 ଦିନ ପରେ ସେପ୍ଟେମ୍ବର 21 ମନ୍ଦିର ପୁଣି ବନ୍ଦ ରହିବ। ଏହି ସମୟରେ ମନ୍ଦିର ବୋର୍ଡ ଦ୍ୱାରା ପ୍ଲାଟିନମ୍ ଜୁବୁଲି ପାଳନର ଅଂଶ ଭାବରେ ସେପ୍ଟେମ୍ବର 20 ତାରିଖରେ ବିଶ୍ୱ ଆୟପ୍ପା ସଙ୍ଗମମ୍ ପାଳନ କରିବାକୁ ଯୋଜନା କରାଯାଇଛି। ଏବେ ଶୁଣନ୍ତୁ ପରବର୍ତ୍ତୀ ପିଢ଼ିର GST ସଂସ୍କାର ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ।
ପରବର୍ତ୍ତୀ ପିଢ଼ିର GST ସଂସ୍କାର ପରେ ଦେଶର ସମସ୍ତ କ୍ଷେତ୍ରରେ ଉତ୍ସାହ ଦେଖାଦେଇଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ନିବେଶକ ପର୍ଯ୍ୟନ୍ତ ଏବଂ ଶ୍ରମିକଙ୍କଠାରୁ ଆରମ୍ଭ କରି ବୃହତ୍ ଶିଳ୍ପ ପର୍ଯ୍ୟନ୍ତ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ GST ସଂସ୍କାରକୁ ସ୍ୱାଗତ କରୁଛନ୍ତି। ଗତମାସ 15 ତାରିଖରେ ଦିଲ୍ଲୀର ଲାଲକିଲ୍ଲାରୁ ଶ୍ରୀ ମୋଦି ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ GST ସଂସ୍କାର ସ୍ୱରୂପ ଉପହାର ସମ୍ପର୍କରେ ଘୋଷଣା କରିଥିଲେ।
22 ସେପ୍ଟେମ୍ବର ସେ ଦେଶ ମେ GST ଏକଦମ କମ ହୋ ଯାଏଗୀ। ଦେଶ ମେ ଆପକି ରୋଜମର୍ରା କି ଜରୁରତ କି ଜ୍ୟାଦାତର ଚିଜୋ ପର GST ମେ ବଡି କମି କି ଗଇ ହୈ। GST କମ ହୋନେ ସେ ମାତା ଓ ବହନୋ କା ରସୋଇ କା ଖର୍ଚ୍ଚ ବହୁତ କମ ହୋନେ ଵାଲା ହୈ। ମଞ୍ଜନ ସାବୁନ ସେମ୍ପୁ ସେ ଲେକର ଘୀ ଓ ଖାନେ କି କଇ ଚିଜେ ସସ୍ତି ହୋ ଯାଏଗୀ। ବଚ୍ଚୋ କି ପଢାଇ ମେ କାମ ଆନେ ଵାଲି ଷ୍ଟେସନରୀ କି କିମତ ଘଟ ଯାଏଗୀ।
GST ପରିଷଦ ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ବାସ୍ତବତାରେ ରୂପାନ୍ତର କରିଛି। ଜିଏସ୍ଟି ଟିକସ ହାର ପୂର୍ବରୁ 5 ଥାକିଆ ଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇ କେବଳ 5 ଓ 18% ଅର୍ଥାତ୍ 2 ଥାକିଆ କରାଯାଇଛି, ଫଳରେ ଦୈନନ୍ଦିନ ସାମଗ୍ରୀ ଉପରୁ ଟିକସ ହାର ବହୁ ପରିମାଣରେ ହ୍ରାସ ପାଇବା ଫଳରେ ଜନସାଧାରଣଙ୍କର ଜୀବନ ଧାରଣର ମାନ ଉନ୍ନତ ହେବ ବୋଲି କୁହାଯାଇଛି। ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ବ୍ୟାପକ ରିହାତି ପ୍ରଦାନ କରିଛନ୍ତି। 1800 cc କମ୍ ଶକ୍ତି ବିଶିଷ୍ଟ ଟ୍ରାକ୍ଟର ଉପରେ ଜିଏସ୍ଟି ହାର 12%-5% ହ୍ରାସ କରାଯାଇଥିବା ବେଳେ ଟାୟାର ଟ୍ୟୁବ୍ ହାଇଡ୍ରୋଲିକ୍ ପମ୍ପ ଏବଂ ଅନ୍ୟାନ୍ୟ ଉପକରଣ ଉପରେ ମଧ୍ୟ ଜିଏସ୍ଟି ହାରକୁ 18%-5% ହ୍ରାସ କରାଯାଇଛି। ଅନ୍ୟପକ୍ଷରେ ଜିଏସ୍ଟି ପରିଷଦ ନିର୍ଦ୍ଧାରିତ ଜୈବ କୀଟନାଶକ ଏବଂ ଜଳସେଚନ କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ରାଂଶ ଉପରେ ଜିଏସ୍ଟି ହାରକୁ 5% ହ୍ରାସ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଏସିଆକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଶ୍ରୀଲଙ୍କା 4 wicketରେ ହଂକଂକୁ ପରାସ୍ତ କରିଛି। 150 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା 7 ବଲ୍ ବାକି ଥାଇ 6 wicket ବିନିମୟରେ 153 ରନ୍ ସଂଗ୍ରହ କରିଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ହଂକଂ 4 wicket ବିନିମୟରେ 149 ରନ୍ ସ୍କୋର କରିଥିଲା। ଆବୁଧାବିର ଜାୟେଦ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ UAE 42 ରନ୍ରେ ଓମାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି UAE 20 ଓଭରରେ 5 wicket ବିନିମୟରେ 172 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଓମାନ 18 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 130 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆଜି ଏହି ଶୃଙ୍ଖଳାରେ ଆବୁଧାବିରେ ଭାରତୀୟ ସମୟ ରାତି 8ଟାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାର, ପଶ୍ଚିମବଙ୍ଗ ଓ ଆସାମରେ ଅନୁପ୍ରବେଶ ରୋକିବା ଲାଗି ଦୃଢ଼ ପଦକ୍ଷେପ ନେଉଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। 2025-26 ଆକଳନ ବର୍ଷ ନିମନ୍ତେ ଆୟକର ଦାଖଲ ସମୟସୀମା ଆଜି ରାତି 12ଟା ଯାଏ ବୃଦ୍ଧି। ସ୍ୱଚ୍ଛ ଶକ୍ତି ଓ ଗତିଶୀଳତାକୁ ପ୍ରାଧାନ୍ୟ ଦେଇ ବିଶ୍ୱର ପ୍ରମୁଖ କେନ୍ଦ୍ର ପାଲଟିବାକୁ ଯାଉଛି ଭାରତ। ଏବଂ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ହେବ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।